ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଦେଶର ସପ୍ତମ ତଥା ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ବିଜେପି, କଂଗ୍ରେସ ଏବଂ ବିଜେଡ଼ିର ଷ୍ଟାର୍ ପ୍ରଚାରକମାନେ ରାଜ୍ୟର ନିର୍ବାଚନୀ ପ୍ରଚାରରେ ସାମିଲ। ଉଚ୍ଚ ରକ୍ତଚାପ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଏବଂ ଆରବ ସାଗରରୁ ବଙ୍ଗୋପସାଗରକୁ ପବନ ପ୍ରବେଶ କରୁଥିବାରୁ ରାଜ୍ୟରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ସୂଚନା। ରାଜ୍ୟର ଚତୁର୍ଥ ତଥା ଦେଶରେ ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଏହି ପର୍ଯ୍ୟାୟରେ ଆସନ୍ତା ମାସ ପହିଲାରେ 7 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57 ଲୋକସଭା ଆସନ ପାଇଁ ମତଦାନ ହେବ। ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଓଡ଼ିଶାର 6, ଉତ୍ତରପ୍ରଦେଶ ଓ ପଞ୍ଜାବର 13 ଲେଖାଏଁ ଆସନ, ପଶ୍ଚିମବଙ୍ଗର 9, ବିହାରର 8, ହିମାଚଳ ପ୍ରଦେଶର 4, ଝାଡ଼ଖଣ୍ଡର 3 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ଗୋଟିଏ ଆସନରେ ମତଦାନ ହେବ। ଜୁନ୍ 4 ତାରିଖରେ ସମସ୍ତ ପର୍ଯ୍ୟାୟର ଭୋଟ୍ ଗଣତି ହେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି 19 ତାରିଖ ଦିନ ପହଞ୍ଚବେ। ଆସନ୍ତା 20 ତାରିଖରେ ପୁରୀ ଗସ୍ତରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ପୁରୀ ବଡ଼ଦାଣ୍ଡରେ ଏକ ନିର୍ବାଚନୀ ରୋଡ୍ ଶୋ'ରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ସେହିଦିନ ଅପରାହ୍ନରେ କଟକଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଆଉ 3 ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିର୍ବାଚନୀ ପ୍ରଚାର ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳର ପୁରୁଖା ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଓଡ଼ିଶା ଆସି ଦଳୀୟ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ସମ୍ଭଲପୁରରେ ବିଜେଡି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଭୋଟରମାନଙ୍କୁ ଅବଗତ କରାଇବା ସହିତ ତାଙ୍କ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବିଜେପିର ଷ୍ଟାର୍ ପ୍ରଚାରକ ହେମାମାଳିନୀ ଆଜି ଭୁବନେଶ୍ୱରସ୍ଥିତ ସାଲିଆ ସାହିରେ ଜନସଭାକୁ ସମ୍ବୋଧିତ କରିଛନ୍ତି, ଏଥିସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅପରାହ୍ନରେ ରାଉରକେଲାଠାରେ ଅନୁଷ୍ଠିତ ନିର୍ବାଚନ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରିବେ। ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତା 25 ତାରିଖରେ ଭୁବନେଶ୍ୱର ଲୋକସଭା ଆସନ ଏବଂ ଜୟଦେବ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଭୁବନେଶ୍ୱରରେ ନିର୍ବାଚନ ସ୍ଥିତି ନେଇ ଆମ ସମ୍ଭାଦଦାତା ଦୀପକ କୁମାର ବେହେରାଙ୍କ ରିପୋର୍ଟ।
ଆସନ୍ତା 25 ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଆସୁଥିବା ବେଳେ ଏହା ଅନ୍ତର୍ଗତ ଜୟଦେବ ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଜୟଦେବ ଆସନରେ ମୋଟ 8 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ବିଜେପିରୁ ଅରବିନ୍ଦ ଢାଲି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ନବକିଶୋର ମଲ୍ଲିକଙ୍କୁ ଟିକଟ ଦେଇଛି। ସେହିପରି କଂଗ୍ରେସରୁ କୃଷ୍ଣଚନ୍ଦ୍ର ସଗରିଆ ନିର୍ବାଚନ ଲଢୁଛନ୍ତି। ସୂଚନାଯୋଗ୍ୟ ଯେ 2019 ଜୟଦେବ ଆସନରୁ ଅରବିନ୍ଦ ଢାଲି ବିଜେଡି ଟିକଟରୁ ବିଜୟୀ ହୋଇଥିଲେ, ତେବେ ସେ ଅଳ୍ପ କିଛି ମାସ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ ଶ୍ରୀ ଢାଲି ଦଳବଦଳ ନିରୋଧୀ ଆଇନର ଉଲ୍ଲଂଘନ କରିଥିବା ନେଇ ବିଜେଡି ବିଧାନସଭା ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲା। ଏହାପରେ ବାଚସ୍ପତି ଶ୍ରୀ ଢାଲିଙ୍କ ବିଧାନସଭା ସଭ୍ୟପଦ ରଦ୍ଦ କରିଥିଲେ। ଅପରପକ୍ଷେ କୃଷ୍ଣଚନ୍ଦ୍ର ସଗରିଆ 2014 କୋରାପୁଟ ବିଧାନସଭା ଆସନରୁ କଂଗ୍ରେସ ଟିକଟରୁ ବିଜୟ ଲାଭ କରିଥିଲେ। ଦଳ ତାଙ୍କୁ ଏଥର ଜୟଦେବରୁ ପ୍ରାର୍ଥୀ କରିଛି। ଏହି ଆସନଟି ଅନୁସୂଚିତ ଜାତିବର୍ଗ ପାଇଁ ସଂରକ୍ଷିତ ଥିବାବେଳେ ଚଳିତ ଥର 1,75,000 ଅଧିକ ଭୋଟର ମତଦାନ କରିବାକୁ ଯାଉଛନ୍ତି।
ରାଜ୍ୟର ବିଭିନ୍ନ ଘରୋଇ ତଥା ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ଅଧିକାର ଆଇନ ଅନୁସାରେ ଆର୍ଥିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କ ମାଗଣା ଶିକ୍ଷା ପାଇଁ 25% ସ୍ଥାନ ଉପଲବ୍ଧ କରାଯାଉନଥିବା ପ୍ରସଙ୍ଗରେ ହାଇକୋର୍ଟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ସଂକ୍ରାନ୍ତରେ ଆବେଦନକାରୀ ବିସ୍ତୃତ ତଥ୍ୟ ଉପସ୍ଥାପନ କଲେ ଏହାର ସମାଧାନ ଉପରେ ପଦକ୍ଷେପ ନେବାକୁ ହାଇକୋର୍ଟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁଣିଥରେ ଆବେଦନକାରୀଙ୍କ ପକ୍ଷରୁ ଭୁବନେଶ୍ୱରର ପ୍ରାୟ 50ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଘରୋଇ ବିଦ୍ୟାଳୟଗୁଡ଼ିକରେ ନାମଲେଖାରୁ ବଞ୍ଚିତ କରାଯାଇଥିବା ନେଇ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ଏହାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଓ ବିଚାରପତି ଜଷ୍ଟିସ୍ ଏମ୍ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର 41ଟି ଔଷଧର ମୂଲ୍ୟ ହ୍ରାସ କରିଛନ୍ତି। ସୂଚନା ଅନୁଯାୟୀ ଏହି ଔଷଧଗୁଡ଼ିକ ମଧୁମେହ, ହୃଦୟ ଓ ଯକୃତ ରୋଗ ଭଳି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ। ଜନସାଧାରଣଙ୍କୁ ଯେଭଳି ଅତ୍ୟାବଶ୍ୟକ ଔଷଧ କମ୍ ମୂଲ୍ୟରେ ମିଳିପାରିବ ସେଥିପାଇଁ ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏର ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ବିଭିନ୍ନ ଔଷଧର ହ୍ରାସ ପାଇଥିବା ମୂଲ୍ୟ ସମ୍ପର୍କରେ ତୁରନ୍ତ ଡିଲର ଓ ଷ୍ଟକିଷ୍ଟଙ୍କୁ ଜଣାଇବାକୁ ଔଷଧ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବଲାଙ୍ଗୀର ଲୋକସଭା ଆସନ ସହ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଓ ସୋନପୁର ବିଧାନସଭା ମଣ୍ଡଳୀ ପାଇଁ ଆସନ୍ତା 20 ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ବେଶ୍ ସରଗରମ ହୋଇଉଠିଛି। ଜିଲ୍ଲାର ବିଭିନ୍ନ ଭାଗରେ ବିଜେପି, ବିଜେଡି ଓ କଂଗ୍ରେସର ନିର୍ଦ୍ଦଳୀୟ ବିଧାୟକ ପ୍ରାର୍ଥୀମାନେ ନିଜ ନିଜର ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ଭୋଟରଙ୍କ ନିକଟରେ ଭୋଟ୍ ଭିକ୍ଷା କରୁଛନ୍ତି। ପ୍ରଚାର କାର୍ଯ୍ୟ ଆସନ୍ତାକାଲି ସନ୍ଧ୍ୟାରେ ସରୁଥିବାବେଳେ ସମସ୍ତ ପ୍ରାର୍ଥୀ ଆଜି ଜିଲ୍ଲାର ବିଭିନ୍ନ ଭାଗରେ ପ୍ରଚାରରେ ଲାଗିପଡ଼ିଛନ୍ତି। ରାଜ୍ୟରେ ଆସନ୍ତା ମାସ 4 ତାରିଖରେ ହେବାକୁ ଥିବା ଭୋଟ୍ ଗଣତି କାର୍ଯ୍ୟକ୍ରମ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋଧଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଓ ବିଭାଗୀୟ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ରାୟଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସହରର ଉପକଣ୍ଠ ରାମଚନ୍ଦ୍ରପୁର ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାୟୀ ଲୋକ ଅଦାଲତ କାର୍ଯ୍ୟକ୍ରମ, ମଧ୍ୟସ୍ଥତା ସମାଧାନ, ଜାତୀୟ ଆଇନସେବା ପ୍ରାଧିକରଣର ଟୋଲ୍ ଫ୍ରି ନମ୍ଘର ଏବଂ ଆଇନସେବା ପ୍ରାଧିକରଣ ଆକ୍ଟ 1987 ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଆଇନ ସହାୟତା ଉପରେ ଆଲୋଚନା କରାଯାଇଛି। ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଓ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ମଇ 17 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଶରୀର ଧମନୀ ଓ ମୁଖ୍ୟ ରକ୍ତବାହିକାଗୁଡ଼ିକର ୱାଲ୍ରୁ ବିପରୀତ ସଞ୍ଚାଳିତ ରକ୍ତଦ୍ୱାରା ନିର୍ଗତ ବଳ ହେଉଛି ଉଚ୍ଚ ରକ୍ତଚାପ। ହୃତ୍ପିଣ୍ଡର ସଂକୁଚିତ ବା ସ୍ପନ୍ଦିତ ପ୍ରକ୍ରିୟା, ରକ୍ତବାହିକାରେ ଚାପ ଏହା ଅନୁସାରେ ହୋଇଥାଏ। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ନିର୍ଭୁଲ ଭାବେ ନିଜର ଉଚ୍ଚ ରକ୍ତଚାପ ମାପନ୍ତୁ, ଏହାକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ଦୀର୍ଘଜୀବୀ ହୁଅନ୍ତୁ। ଏକ ଅଧ୍ୟୟନରୁ ଜଣାପଡ଼ିଛି କ୍ରୋଧ ପରି ଦୀର୍ଘକାଳୀନ ଚାପ ଯୋଗୁଁ ରକ୍ତଚାପ ହୃତ୍କ୍ରିୟା ନିୟନ୍ତ୍ରଣ କରିବାରେ ଜଡ଼ିତ ସ୍ନାୟୁ ସର୍କିଟ୍କୁ ପ୍ରଭାବିତ କରିଥାଏ। ଅସ୍ୱାସ୍ଥ୍ୟକର ଉପାୟରେ କ୍ରୋଧର ପ୍ରତିକ୍ରିୟା ରକ୍ତଚାପ ହୃଦ୍ଘାତର ଆଶଙ୍କା ବଢ଼ାଇପାରେ। ସୂଚନା ପ୍ରଯୁକ୍ତି, ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲିକମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ନୂଆ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣିଂ ଲାଇସେନ୍ସ ଅନ୍ଲାଇନ୍ ଆବେଦନକାରୀଙ୍କ ପାଇଁ ସାରଥି ପୋର୍ଟାଲ୍ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସାରଥି ପୋର୍ଟାଲ୍ର ରକ୍ଷଣାବେକ୍ଷଣ କାର୍ଯ୍ୟ ଚାଲୁ ରହିଥିବାରୁ ଏହାକୁ ବନ୍ଦ ରଖାଯାଇଥିବା ପରିବହନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପାଣିପାଗ ଦକ୍ଷିଣ ଗୋଲାର୍ଦ୍ଧ ବିଷୁବରେଖା ଅତିକ୍ରମ କରୁଥିବା ପବନ ଆରବ ସାଗରକୁ ଆସୁଥିବା ନେଇ ପାଣିପାଗ ବିଭାଗର ସୂଚନା ଦିଆଯାଇଛି। ଆରବ ସାଗରରୁ ଏହି ପବନ ବଙ୍ଗୋପସାଗରରେ ପହଞ୍ଚୁଥିବାରୁ ଆସନ୍ତା 3-4 ଦିନ ମଧ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏହି ସମୟ ମଧ୍ୟରେ କେତେକ ଜିଲ୍ଲାରେ ଦିନ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକଠାରୁ ଗୋଟିଏ ଦିନ ପୂର୍ବରୁ କେରଳ ଛୁଇଁବା ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଭାବେ କେରଳ ଛୁଇଁଥାଏ। ମାତ୍ର ଏ ବର୍ଷ ମଇ 31 ସୁଦ୍ଧା କେରଳ ଉପକୂଳ ଛୁଇଁପାରେ। ଅପରପକ୍ଷେ ଗତ 24 ଘଣ୍ଟା ମଧ୍ୟରେ ବାୟୁମଣ୍ଡଳରେ ମଧ୍ୟ ଏବଂ ଉପରିଭାଗର ସକ୍ରିୟ ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ସହ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦେଶରେ ସପ୍ତମ ତଥା ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ବିଜେପି, କଂଗ୍ରେସ ଏବଂ ବିଜେଡ଼ିର ଷ୍ଟାର୍ ପ୍ରଚାରକମାନେ ରାଜ୍ୟର ନିର୍ବାଚନୀ ପ୍ରଚାରରେ ସାମିଲ। ଉଚ୍ଚ ରକ୍ତଚାପ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଏବଂ ଆରବ ସାଗରରୁ ବଙ୍ଗୋପସାଗରକୁ ପବନ ପ୍ରବେଶ କରୁଥିବାରୁ ରାଜ୍ୟରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।